ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ମା' ବିରଜାଙ୍କ ପୀଠରେ ପିଣ୍ଡଦାନ କଲେ ରାଷ୍ଟ୍ରପତି। ମହିଳାମାନଙ୍କର ସୁରକ୍ଷା ଓ ସମ୍ମାନଜନକ ଜୀବନଯାପନ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠରେ ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ତଥ୍ୟ ଆଦାନ ପ୍ରଦାନ ଆଳରେ ନାଗରିକଙ୍କ ଗୋପନୀୟତା ଅଧିକାର ସହ ସାଲିସ କରାଯାଇପାରିବ ନାହିଁ, ମତ ଦେଲେ ସୁପ୍ରିମକୋର୍ଟ। ଏବଂ ଜାନୁଆରୀ 2026 ଶିକ୍ଷା ସତ୍ର ପାଇଁ ଇଗ୍ନୋ ପାଠ୍ୟକ୍ରମରେ ଆବେଦନ ଓ ପୁନଃ ପଞ୍ଜୀକରଣ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 6-ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି ସକାଳେ ଯାଜପୁରସ୍ଥିତ ମା' ବିରଜା କ୍ଷେତ୍ର ଯାଇ ସେ ମନ୍ଦିର ପରିସରରେ ଥିବା ନାଭିଗୟା କୁଣ୍ଡରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି। 40 ଜଣ ବେଦାଚାର୍ଯ୍ୟ ରାଷ୍ଟ୍ରପତିଙ୍କର ପିଣ୍ଡଦାନ କାର୍ଯ୍ୟରେ ବେଦମନ୍ତ୍ର ପାଠ କରିଥିଲେ। ଏହାପରେ ରାଷ୍ଟ୍ରପତି ମା' ବିରଜାଙ୍କୁ ଦର୍ଶନ କରିବା ସହିତ ମନ୍ଦିର ପରିସରରେ ଥିବା ଈଶାନେଶ୍ୱର 108 ଶିବଲିଙ୍ଗ ଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ମା' ବିରଜା ମନ୍ଦିରର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଥିଲା। ରାଷ୍ଟ୍ରପତି ଯାଜପୁର ଗସ୍ତ ସାରି ବାଲେଶ୍ୱର ଜିଲ୍ଲା ଫକୀରମୋହନ ବିଶ୍ୱବିଦ୍ୟାଳୟର 12ଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ରାଜ୍ୟର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଓ ମହିଳାମାନଙ୍କ ସମ୍ମାନଜନକ ଜୀବନଯାପନ ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗଞ୍ଜାମ ଜିଲ୍ଲାର ମା' ତାରାତାରିଣୀ ପୀଠରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି ଜନଜାତି ପରିବାର ପାଇଁ ସରକାରଙ୍କ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ପାଲଟିବ। ଏହି ବର୍ଗର ଝିଅମାନଙ୍କର ବିବାହ ପାଇଁ ସରକାର 60,000 ଟଙ୍କା ବ୍ୟୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶାର ସମସ୍ତ ଜିଲ୍ଲାରେ ଏବଂ 68 କୋଟିରୁ ଅଧିକ ଟଙ୍କାର ବଜେଟରେ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କନ୍ୟାଙ୍କୁ ସମୁଦାୟ 60,000 ଟଙ୍କାର ସହାୟତା ପ୍ରଦାନ କରାଯିବ। 45,000 ଟଙ୍କା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଡିବିଟି ମାଧ୍ୟମରେ ସିଧାସଳଖ କନ୍ୟାଙ୍କର ବ୍ୟାଙ୍କ ଖାତାକୁ ଜମା ହୋଇ ଆର୍ଥିକ ସୁରକ୍ଷାକୁ ତାଙ୍କର ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି।
ସରକାରଙ୍କ ଏହି ପ୍ରୟାସ ଆର୍ଥିକ ସହାୟତା ସହିତ ସମାଜରୁ ଯୌତୁକ ଭଳି କୁପ୍ରଥା ବିଲୋପ ଏବଂ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିବ। ବିଧବା ବିବାହକୁ ପ୍ରୋତ୍ସାହନ କରିବା ସହିତ ବିବାହ ପଞ୍ଜୀକରଣକୁ ବାଧ୍ୟତାମୂଳକ କରି ମହିଳାଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ 201 ବରକନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଲିଙ୍ଗଗତ ସମାନତା ପାଇଁ ଓଡ଼ିଶା ସରକାରଙ୍କର ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଅନିତା ଶୁଭଦର୍ଶିନୀ, ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ବିଧାୟକମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ଡ୍ରୋନ୍ ଉଡ଼ିବା ଉପରେ କଟକଣା ଜାରି କରାଯାଇଛି। ଆଜି ଅପରାହ୍ନ 12ଟାରୁ ଆସନ୍ତାକାଲି ଅପରାହ୍ନ 12ଟା ପର୍ଯ୍ୟନ୍ତ ପୁରୀ ସହରକୁ ଡ୍ରୋନ୍ ମୁକ୍ତ ଅଞ୍ଚଳ ବା ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ୍ ବ୍ଲୁ ବୁକ୍ ଅନୁଯାୟୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୁରୀ ସହରର 10 କିଲୋମିଟର ପରିସୀମା ଅଞ୍ଚଳକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରାଳଖେମୁଣ୍ଡିସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ପୂର୍ଣ୍ଣତା ଅଭିଯାନ ଦ୍ୱିତୀୟର କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ନୀତି ଆୟୋଗ ପକ୍ଷରୁ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗଦେଇ ଗଜପତି ଜିଲ୍ଲାର ସମ୍ପୂର୍ଣ୍ଣତା ଅଭିଯାନର ମୂଳ ଲକ୍ଷ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପାନୀୟ ଜଳ ଆଦି କ୍ଷେତ୍ରରେ ଲକ୍ଷ୍ୟ ହାସଲ ସକାଶେ ଦୃଢ଼ ସଂକଳ୍ପ ନେବା ଉପରେ ଗୁରୁତ୍ୱ ଦେଇଛନ୍ତି। ପରେ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସମ୍ପୂର୍ଣ୍ଣତା ଅଭିଯାନର ସଫଳତା ଉପରେ ଶପଥପାଠ କରାଇଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ମାୟାଧର ସାହୁଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ସମ୍ପୂର୍ଣ୍ଣତା ଅଭିଯାନ 2 ଜାନୁଆରୀ ମାସ 28 ତାରିଖରୁ ଏପ୍ରିଲ ମାସ 14 ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର ଆକାଂକ୍ଷ ପଞ୍ଚାୟତ ସମିତି ଆର୍ ଉଦୟଗିରି ଓ ଗୁମା ବ୍ଲକର ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ଅଭିଯାନ ଜାରି ରହିବ ବୋଲି ସରକାରୀ ଭାବେ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସମ୍ପୂର୍ଣ୍ଣତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ତଥ୍ୟ ଆଦାନ ପ୍ରଦାନ ଆଳରେ କମ୍ପାନୀମାନେ ନାଗରିକଙ୍କ ଗୋପନୀୟତା ଅଧିକାର ସହିତ ସାଲିସ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଭାରତୀୟ ପ୍ରତିଯୋଗିତା ଆୟୋଗ ସିସିଆଇ ନାଗରିକ ଗୋପନୀୟତା ନୀତି ଉପରେ ଲଗାଇଥିବା 213,14,00,000 ଜରିମାନା ଆଦେଶ ବିରୋଧରେ ଆଗତ ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ମେଟା ଏବଂ ହ୍ୱାଟ୍ସଆପ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ବିପୁଲ୍ ଏମ୍ ପଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଖଣ୍ଡପୀଠରେ ଉପସ୍ଥିତ ରହି ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାରକାରୀଙ୍କ ତଥ୍ୟ ବାଣ୍ଟିବାର ଶୋଷଣକାରୀ ଅଭ୍ୟାସକୁ ସମାଲୋଚନା କରିଥିଲେ। ମେଟା ଏବଂ ହ୍ୱାଟ୍ସଆପ୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଏବଂ ଅଖିଲ ସିବଲ କହିଥିଲେ ବ୍ୟବହାରକାରୀଙ୍କ ସମସ୍ତ ମେସେଜ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ କମ୍ପାନୀଗୁଡ଼ିକ କୌଣସି ବିଷୟବସ୍ତୁକୁ ଆକ୍ସେସ୍ କରିପାରିବେ ନାହିଁ। ରାଜ୍ୟରେ ନବଗଠିତ 7 ମ୍ୟୁନିସିପାଲିଟି ଏବଂ 29 ଏନ୍ଏସିରେ ସୀମା ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପନ୍ନ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ 8 ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 12 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ମତାମତ ଏବଂ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଆସନ୍ତା 21 ତାରିଖକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ 8 28 ତାରିଖ ମଧ୍ୟରେ ଏହା ଉପରେ ଶୁଣାଣି କରାଯାଇ 31 ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ରାଜ୍ୟରେ ଆସନ୍ତା ଗୁରୁବାରଠାରୁ 57 ଉପନିବନ୍ଧକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ କାର୍ଯ୍ୟାଳୟ ଆରମ୍ଭ ହେବା ଦ୍ୱାରା ଜମି କିଣାବିକା ଏବଂ ପଞ୍ଜୀକରଣ ତ୍ୱରିତ ଓ ସହଜ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ଆର୍ଥିକ ବର୍ଷ 2026-27 ବଜେଟ୍ରେ ଓଡ଼ିଶାରେ ରେଳବାଇ କ୍ଷେତ୍ର ପାଇଁ 10,928 କୋଟି ଟଙ୍କା ଆବଶ୍ଚନ କରାଯାଇଛି। ରେଳ ଭିତ୍ତିଭୂମି ବିକାଶ, ନୂତନ ରେଳପଥ ନିର୍ମାଣ, ରେଳଷ୍ଟେସନଗୁଡ଼ିକର ପୁନଃ ବିକାଶ, ଯାତ୍ରୀ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ଏହି ଅର୍ଥ ଖର୍ଚ୍ଚ କରାଯିବ। ରାଜ୍ୟରେ ରେଳବାଇ କ୍ଷେତ୍ରରେ 90,669 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟର 69 ଷ୍ଟେସନକୁ ପୁନଃ ବିକଶିତ କରିବା ପାଇଁ ଚିହ୍ନଟ କରାଯାଇଛି। ଏଥିପାଇଁ 2,439 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଇତିମଧ୍ୟରେ 6 ଷ୍ଟେସନର କାର୍ଯ୍ୟ ଶେଷ ହୋଇଛି। ରାଜ୍ୟର ସମସ୍ତ ରେଳପଥ ଇତିମଧ୍ୟରେ ବିଦ୍ୟୁତିକରଣ ହୋଇସାରିଥିବା ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। କନ୍ୟା ସନ୍ତାନମାନଙ୍କର ସାମୂହିକ ଉନ୍ନତି ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଚେତନତାମୂଳକ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପଦଯାତ୍ରାର ଶୁଭାରମ୍ଭ କରି କହିଛନ୍ତି ମହିଳାମାନଙ୍କର ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 138ତମ ଜନ୍ମ ମହୋତ୍ସବ ତଥା ନୂଆପଡ଼ା ଜିଲ୍ଲାସ୍ତରୀୟ ସତ୍ସଙ୍ଗ ମହୋତ୍ସବ ପାଳିତ ହୋଇଯାଇଛି। କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଉତ୍ସବକୁ ଉଦ୍ଘାଟନ କରିଥିଲେ। ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଜାନୁଆରୀ ଶିକ୍ଷା ସତ୍ର ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଚଳିତ ମାସ 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଇଗ୍ନୋର ସମସ୍ତ ବିଭାଗର ପାଠ୍ୟକ୍ରମ ପାଇଁ ଏହି ବର୍ଦ୍ଧିତ ସମୟସୀମା ଧାର୍ଯ୍ୟ ହୋଇଛି। ନାମଲେଖା ପଞ୍ଜୀକରଣ ଏବଂ ଦେୟଛାଡ଼ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ଇଗ୍ନୋ ୱେବ୍ସାଇଟ୍ ଦେଖିବାକୁ ଭୁବନେଶ୍ୱର ଇଗ୍ନୋ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମନୋଜ କୁମାର ଦାସ କହିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଳିଆବିନ୍ଦା ପଞ୍ଚାୟତରେ ଥିବା ପର୍ଯ୍ୟଟନସ୍ଥଳ ଶ୍ରୀ ବିରଞ୍ଚି ନାରାୟଣ ପୀଠରେ ଗୁଣ୍ଡୁଣି ମେଳା ଆରମ୍ଭ ହୋଇଛି। 5 ଧରି ଅନୁଷ୍ଠିତ ହେଉଥିବା ମେଳାରେ ଶତାଧିକ ମଣ୍ଡପ ସ୍ଥାନ ପାଇଛି। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ମା ବିରଜାଙ୍କ ପୀଠରେ ପିଣ୍ଡଦାନ କଲେ ରାଷ୍ଟ୍ରପତି। ମହିଳାମାନଙ୍କର ସୁରକ୍ଷା ଓ ସମ୍ମାନଜନକ ଜୀବନଯାପନ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠରେ ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ତଥ୍ୟ ଆଦାନ ପ୍ରଦାନ ଆଳରେ ନାଗରିକଙ୍କ ଗୋପନୀୟତା ଅଧିକାର ସହ ସାଲିସ କରାଯାଇପାରିବ ନାହିଁ ମତ ଦେଲେ ସୁପ୍ରିମକୋର୍ଟ। ଏବଂ ଜାନୁଆରୀ 2026 ଶିକ୍ଷା ସତ୍ର ପାଇଁ ଇଗ୍ନୋ ପାଠ୍ୟକ୍ରମରେ ଆବେଦନ ଓ ପୁନଃ ପଞ୍ଜୀକରଣ ଆସନ୍ତା 15 ପର୍ଯ୍ୟନ୍ତ ବୃଦ୍ଧି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।